ନମସ୍କାର, ମୋ ନାଁ ପ୍ରିୟଙ୍କା ପ୍ରଧାନ। ମୁଁ ଆଦିବାସୀ ଗାଁ ସାଲିଆସାହିରୁ କହୁଛି, 21 ନମ୍ବର ୱାର୍ଡରୁ। ଆଜି ଆମର ଅନେକ ସମୟରେ ଆମମାନେ ଗତ ଦିନ ମାନଙ୍କରେ ଟାଙ୍କି ଆମର ଲାଟ୍ରିନ୍ ଟାଙ୍କି ଫୁଲ୍ ହେଲେ ଆମମାନେ ଅସୁବିଧାରେ ସମ୍ମୁଖୀନ ହଉଥିଲୁ, ଯାହା ଫଳରେ କି ଆମମାନେ ବହୁତ ମାନେ ଅସୁବିଧା ହଉଥିଲା ଆମକୁ। ବର୍ତ୍ତମାନ ଆମମାନଙ୍କୁ ବିଏମ୍ସିରୁ ଦିଦିମାନେ ଆସିକି ଆମ ସିଫାରୁ ଦିଦିମାନେ ଆସିକି ଆଉ ସେ ଆମମାନଙ୍କୁ କ୍ୟୁଆର୍ କୋଡ୍ କିପରି ସ୍କାନ୍ କରିକି ନିଜେ ନିଜେ ଟାଙ୍କି ସଫା କରିବାର ବ୍ୟବସ୍ଥା କରିପାରିବୁ, ଜଣଙ୍କୁ ଖସମତ କରିବା ଆବଶ୍ୟକ ନାହିଁ, ନିଜେ ଇଣ୍ଡିପେଣ୍ଡେଣ୍ଟଲି ଯେପରି କରିପାରିବୁ ସେ ବିଷୟରେ ସେ ଆଜି ଆମମାନଙ୍କୁ ଶିକ୍ଷା ଦେଇଛନ୍ତି, ଆମମାନଙ୍କୁ ଜଣେଇଛନ୍ତି। ସେଥିପାଇଁ ଆମମାନେ ବିଏମ୍ସି ଦିଦିମାନଙ୍କୁ, ସିଫାଇ ଦିଦିମାନଙ୍କୁ, ସମସ୍ତଙ୍କୁ ଧନ୍ୟବାଦ। ତା ସହିତ ଆପଣମାନଙ୍କୁ ମଧ୍ୟ ଧନ୍ୟବାଦ।